ନମସ୍କାର, ମୁଁ ସୁଶ୍ରୀ ମହାରଣା ଶୁକ୍ରବାର 66 ୱାର୍ଡ କହୁଛି। ଡ୍ରେନ୍ରେ ଟିକେ ସ୍ଲାବ୍ ପକାନ୍ତୁ, କାରଣ ଆମର ଡ୍ରେନ୍ ଅଳିଆ ସଫା କରନ୍ତୁ, ଆଉ ବର୍ଷା ହେବାରୁ ଅଳିଆ ବହୁତ ଜାମ୍ ହେଇଯାଉଛି, ବହୁତ ଦୁର୍ଗନ୍ଧ ମଧ୍ୟ ହେଉଛି, ଆଉ ମଶା ମାଛି ମଧ୍ୟ ବହୁତ ହେଉଛି, ତେଣୁ ଯଥାଶୀଘ୍ର ନିରାକରଣ କରନ୍ତୁ।